శ్రీ శ్రీ గోవిందాయ శ్రీ శ్రీ కృష్ణ బలరామ శ్రీ శ్రీ జగన్నాథ బ్రదర్ సుబ్రహ్మారాయణ శ్రీ శ్రీ రాధాకృష్ణచంద్ర శ్రీ శ్రీ లక్ష్మీ నృసింహదేవ్ శ్రీ శ్రీ సీతారాం లక్ష్మణ హనుమాన్ జంగుల పాద పద్మర్పణ దృగతం కరి ఇలా గురుదేవ్ శిష్య మా భక్తి స్వరూప అందరు స్వామి గురు మహారాయణ పాద పద్మర్పణ దృవేదం కరి ఈశ్వరుని ప్రతిష్ట ఆచార్య శిష్య మహర్షి భక్తి విధాన సంశుడు పాద మహారాజ పాద పద్మర్పణ దృవేదం కరి సమస్త సాధు గురు వైష్ణవ తథా ప్రస్తుత వైష్ణవ సజ్జన మాతృపణ దృవేదం కరి అయ్యామే శ్రీమద్ భాగవతం దశం స్కందాన్ని త్రిశ్రద్ధాయ శ్లోక చౌరాడు శ్లోక తారంభ కరివా రాశ్రీడా ప్రసంగ గతకాలి ఆమె ବହୁଦିନ ପରେ ଆମେ ପୁଣି ଆରମ୍ଭ କରିଥିଲେ କାଲି ଦେଖାଯାଉ କିଛି ଦିନ ପୁଣି ଚାଲିବ କଥା ଆମର ସମ୍ପୂର୍ଣ୍ଣ ଭାଗବତ ଯେଉଁ କହୁଛେ ସଂକଳ୍ପ ନେଇଛେ ଗୁରୁଦେବଙ୍କର ଅସୀମ କୃପାରୁ ରାମଜୀଙ୍କର ଅସୀମ କୃପାରୁ ଆମେ ଚାଲୁ ରଖିଛେ ତେଣୁ ଗତକାଲି 43 ନମ୍ବର ଶ୍ଳୋକଟି ଆମେ ଆଲୋଚନା କରୁଥିଲେ ରାସଲୀଳାରେ ଏ ଶ୍ଳୋକଟି ତାଭି ସମେତାଭି ଉଦାର ଚେଷ୍ଟିତ ପ୍ରିୟ କ୍ଷଣ ଫୁଲ୍ଲ ମୁଖୀ ବିରଚ୍ୟୁତ ଉଦାର ହାସ ଦ୍ୱିଜକୁନ୍ଦ ଦ୍ୱିଜକୁନ୍ଦ ଦିଧତିର ବ୍ୟରୋଚ ତୈଣାଙ୍କ ଇବ ଉଡ଼ୁଭୀର ବୃତ ଯେମିତି ଚନ୍ଦ୍ର ନକ୍ଷତ୍ରମାନଙ୍କ ଦ୍ୱାରା ପରିବେଷ୍ଟିତ ହେଇ ସୁଶୋଭିତ ହୁଅନ୍ତି ସେଭଳିଆ ଭଗବାନ ଗୋପୀମାନଙ୍କ ଦ୍ୱାରା ପରିବେଷ୍ଟିତ ହେଇକରି ଭଗବାନ ବହୁତ ସୁନ୍ଦର ଦେଖାଯାଉଛନ୍ତି ଏବଂ ତାଙ୍କର ଏହି ରାସଲୀଳା ଆରମ୍ଭ ହେଉଛି ତେଣୁ ଏଇଠି ଆମେ କଥା କାଲି ବିଶ୍ରାମ ଦେଇଥିଲେ ଆଜି ଆରମ୍ଭ କରିବା 43 ନମ୍ବର ଶ୍ଳୋକରୁ ଉପଗୀୟମାନ ଉଦ୍ଗାୟନ ବନିତା ଶତଯୋତ୍ତପ ମାଳାଂ ବିଭ୍ରଦ ବୈଜନ୍ତୀ ବ୍ୟଚରନ୍ ମଣ୍ଡୟନ୍ ବନମ୍ ଉପଗୀୟମାନ ଉଦ୍ଗାୟନ ସବୁ ଗାନ କରୁଥିଲେ ଗୀତ ରାସଲୀଳା କହିଲେ ନୃତ୍ୟ କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ ପରବ କୀର୍ତ୍ତନ କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ ଭକ୍ତମାନେ ମଧ୍ୟ ସେଇଭଳି ଭାବରେ ସେଇ ଭଗବାନଙ୍କ ଲୀଳା ଗୁଣ ସବୁ ଗାନ କୀର୍ତ୍ତନ ସବୁ କରୁଛନ୍ତି ନୃତ୍ୟ କରୁଛନ୍ତି ସେଇଭଳି ଭାବରେ ରାସଲୀଳା ଭଗବାନଙ୍କର ଚାଲିଛନ୍ତି ଉପଗୀୟମାନ ଉଦ୍ଗାୟନ ସୁନ୍ଦର ଭାବରେ ଗାନ କରିକିରି ଉଦ୍ଗାୟନ ଉଚ୍ଚ ସ୍ୱରରେ ଗାନ କରୁଥିଲେ ବନିତା ଶତଯୁତବ ଶହ ଶହ ଦଳରେ ଏଇ ଯେଉଁ ଗୋପୀମାନେ ରହିକରି ବେଷ୍ଟିତ ହେଇକରି କୃଷ୍ଣଙ୍କ ସହିତ ରାସଲୀଳା କରୁଥିଲେ ଭଗବାନ ନିଜକୁ ବିସ୍ତାର କରିଥିଲେ ସେଇଭଳି ଭାବରେ ହେଉଛି ଭଗବାନ ଜୟ ଶ୍ରୀ ସୀତାରାମ ଲକ୍ଷ୍ମଣ ତେଣୁ 100 କୋଟି ଗୋପୀ ଅଛନ୍ତି ବୋଲି କୁହାଯାଏ ବିଭିନ୍ନ ଶାସ୍ତ୍ରରୁ ଉଦ୍ଧାର କରି ଆଚାର୍ଯ୍ୟମାନେ କହିଛନ୍ତି ଆମେ ଚିନ୍ତା କରିପାରିବା ନାହିଁ ଆମେ ଭାବିବା ଛୋଟିଆ ବୃନ୍ଦାବନ ଆଦରେ କେମିତି ଏତେ ସବୁ ଜାଗା ହେଲା ଭଗବାନଙ୍କର ଯେଉଁ ଭଗବତା ଏଇଟା ଆମେ ବୁଝିପାରିବା ନାହିଁ ଏତେ ସହଜରେ ତେଣୁ ଯାହା ହଉ ମାଳାଂ ବିଭ୍ରତ ବୈଜୟନ୍ତୀ ବୈଜୟନ୍ତୀ ଭଗବାନ ଯେଉଁ ମାଳା ଧାରଣ କରନ୍ତି ତାକୁ ବୈଜୟନ୍ତୀ ମାଳା ବୋଲି କୁହାଯାଏ କାରଣ ଏଇ 5ଟି ରଙ୍ଗ ରହିଛି ସେଠି 5ଟି ରଙ୍ଗର ପୁଷ୍ପକୁ ବୈଜୟନ୍ତୀ ମାଳା ବୋଲି କୁହାଯାଏ ଭଗବାନ ସେ ବୈଜୟନ୍ତୀ ମାଳା ଧାରଣ କରିକି ବ୍ୟଚରନ୍ ମଣ୍ଡୟନ୍ ବନମ୍ ବନ ବୃନ୍ଦାବନ ବହୁତ ସୁଶୋଭିତ ହେଉଛନ୍ତି ରାସଲୀଳାରେ ଜୟ ଜୟ ଜଳ ରସ ସର୍ବରସ ସାର ଯେତେ ରସ ରହିଛି ଭଗବାନଙ୍କ ସହିତ ଭକ୍ତମାନଙ୍କର ଭଗବାନ ହେଉଛନ୍ତି ସବୁ ରସର ଆଧାର 12ଟି ରସ ସମୁଦାୟ ରହିଛି ତେଣୁ ସବୁଠାରୁ ଶ୍ରେଷ୍ଠ ରସ ହେଉଛି ଏଇ ଏଇ ଯେଉଁ ରାସଲୀଳା ଯେଉଁଟା ପରୋକ୍ଷ ଭାବରେ ବ୍ରଜତେ ପ୍ରଚାର ହୋଇଛନ୍ତି ଏଇଟାକୁ ଯେଉଁମାନେ ବିଷୟ ବାସନାରେ ମୁକ୍ତ ନ ହୋଇଛନ୍ତି ସେମାନେ ବୁଝିପାରିବେ ନାହିଁ ତେଣୁ ଯାହା ବି ହେଉ ଭଗବାନଙ୍କ ଅସୀମ କୃପାରୁ ଆମେ ଏଇଟା ଆଲୋଚନା କରୁଛେ ଏଇଭଳି ଭାବରେ ବନ ଶୋଭିତ ହେଉଛନ୍ତି ଜୀବ ଗୋସ୍ୱାମୀଙ୍କ ମତ ଅନୁସାରେ ଭଗବାନ କୃଷ୍ଣ ବହୁ ଅପୂର୍ବ ରାଗ ଓ ସ୍ୱର ମାଧୁର୍ଯ୍ୟରେ ଗୀତ ଗାଉଥିଲେ ଏବଂ ତାଙ୍କୁ ଅନୁସରଣ କରି ଗୋପୀମାନେ ତାଙ୍କ ସହିତ ଗୀତ ଗାଉଥିଲେ ଏହି ଉପଲକ୍ଷେ କୃଷ୍ଣଙ୍କ ଗୀତର ବିଷୟ ଶ୍ରୀ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାହୋଇଛି ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମଧ୍ୟ ତାକୁ ବର୍ଣ୍ଣନା କରିଛନ୍ତି କିଛି କିଛି ବିଷ୍ଣୁ ପୁରାଣକୁ ଉଦ୍ଧାର କରିକିରି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସେଟାକୁ କହିଛନ୍ତି ସୁନ୍ଦର ଭାବରେ। ଆଚାର୍ଯ୍ୟମାନେ ଏଠାକୁ ବିସ୍ତାର ଭାବରେ ସବୁ ଭାଷ୍ୟ ଦେଇଛନ୍ତି। ଆମର ସେସବୁ ଯୋଗ୍ୟତା ନାହିଁ ସେ ବୁଝିବା ପାଇଁ, ସବୁ ଯାହା ହଉ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ରାଧା ଚନ୍ଦ୍ରାବଳୀ ଆଣ୍ଡ ଅଦର ଗୋପିଜ୍ ବିଗାନ୍ ଟୁ ସିଙ୍ଗ ଉପଗୀୟମାନ ଇନ୍ ଆ ଏସ୍ପେସିଆଲି ପ୍ଲିଜିଂ ୱେ ୱିଥ୍ ରାଗ ସ୍ୱର ଆଣ୍ଡ ତାଳ। ଗୀତର ସବୁ ରହିଛି ରାଗ, ବିଭିନ୍ନ ସମୟରେ ବିଭିନ୍ନ ରାଗ ରହିଛି। ଆମ ଭଗବତ ଗୀତାରେ ଗୋଟେ ଶ୍ଳୋକ ଅଛନ୍ତି ଯେ ବୃହତ୍ ସାମ ତଥା ସାମ୍ନା, ଚାରୋଟି ବେଦ ଭିତରେ ଶ୍ରେଷ୍ଠ ବେଦ ହେଉଛନ୍ତି ସାମବେଦ। ସାମବେଦରେ ଅନେକ ସ୍ତୁତି ରହିଛନ୍ତି, ଏ ଯେଉଁ ବୃହତ୍ ସାମ ଯେଉଁ ସ୍ତୁତିଟି ରହିଛନ୍ତି, ପ୍ରଭୁପାଦ ମହାରାଜ କହନ୍ତି ଏଇଟା ରାତି ଅଧରେ ଗାନ କରାଯାଏ। ସବୁ ସମୟ ଅନୁସାରେ ଗାନ ରହିଛି, ଆମର ସକାଳେ 4:30 ମଙ୍ଗଳ ଆଳତି, ତାର ରାଗ ଅଲଗା। ସାରଦା ନଳୀ ଢଲୋକ ହେଉଛି ସେ ସମୟର ରାଗ, ସନ୍ଧ୍ୟାବେଳେ ଅଲଗା, ଖରାବେଳେ ଅଲଗା, ଏସବୁ ଟାଇମ୍ ଅଲଗା ରହିଛି। ସେ ଅନୁସାରେ ଆମର ମନ୍ଦିରରେ ମଧ୍ୟ ଇସ୍କନରେ ମଧ୍ୟ ଆମର ଭକ୍ତିମୟ ଠାକୁର ଇତ୍ୟାଦି ଯେଉଁ ସବୁ ସଙ୍ଗୀତ ରଚନା କରିଛନ୍ତି ତା ଦେହରେ ଲେଖା ହେଇଛି କେଉଁ ରାଗରେ ସେସବୁ ରହିଛି। ଆମର ଇସ୍କନରେ ମଧ୍ୟ ସେଇ ଅନୁସାରେ ସେଇ ରାଗରେ ସବୁ ବ୍ୟବସ୍ଥା କରାଯାଇଛି ଗୀତ, ତା'ର ରାଗ ଅନୁସାରେ ସେ ଗୀତ ସେଇ ଅନୁସାରେ ବୋଲାଯିବ, ସେଇ ରାଗରେ ବୋଲାଯିବ। ବହୁତ କଥା ଅଛି ଗନ୍ଧର୍ବ ବିଦ୍ୟା ଏଇଟା। ତେଣୁ ଏମାନେ ପ୍ରବୀଣ, ଚନ୍ଦ୍ରାବଳି ରାଧାରାଣୀ ଇତ୍ୟାଦି ଏମାନେ ସବୁ ସେ ରାଗ ସ୍ୱର ଏବଂ ତାଳରେ ସେସବୁ ଗାନ କରୁଥିଲେ। ଏଇଟାକୁ ଯେଉଁ ସ୍ୟାଙ୍ଗ ଇନ୍ ଦ ଫଲୋଇଙ୍ଗ ସଙ୍ଗ ଇନ୍ ତିନ୍ତାଳ, ତିନ୍ତାଳରେ ଏଇଟା ଗାନ କରାଯାଉଥିଲା, ତ୍ରିତାଳ। ଯେଉଁମାନଙ୍କୁ ଏସବୁ ବିଷୟରେ ଜ୍ଞାନ ଅଛି ସେଇଟା ବୁଝିପାରିବେ। ତେଣୁ ଏହିଭଳି ଭାବରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବିଷ୍ଣୁ ପୁରାଣରୁ ଉଦ୍ଧାର କରି କହୁଛନ୍ତି, ବଦନମ ମଧୁମ ସଦନମ ଚଳନମ ଦଳନମ କନ୍ଦ୍ର କୀର୍ତ୍ତିନାମ ହସିତମ ଶୂଦ୍ରଗ୍ରୀର ଲସିତମ ତବ ସ୍ୱୟଃ ପାତୁ ମାମ ଅନିଶମ। ଗୀତ ଗାନ କରୁଥିଲେ, ତାର ଅର୍ଥ ହେଉଛି, ଓ ଡିଅର୍ ଫ୍ରେଣ୍ଡ ୟୋର୍ ଫେସ୍ ଇଜ୍ ଦ ଆବୋଡ୍ ଅଫ୍ ସ୍ୱିଟନେସ୍, ୟୋର୍ ମୁଭମେଣ୍ଟସ୍ ୱିଚ୍ ରିପିଟ୍ ଦ ଫେମ୍ ଅଫ୍ ଦ କିଙ୍ଗ ଅଫ୍ ଏଲିଫ୍ୟାଣ୍ଟସ୍ ଆଣ୍ଡ ୟୋର୍ ଜେଣ୍ଟଲ୍ ସ୍ମାଇଲ୍ସ ଆର୍ ଡିସ୍କ୍ରାଇବ୍ ବାଇ ଅଲ୍ ବ୍ୟୁଟିଫୁଲ୍ ୱିମେନ୍, ପ୍ଲିଜ୍ ପ୍ରୋଟେକ୍ଟ ମି ଅଲୱେଜ୍। ଏଇଟା କିଏ ରାଧା କି ଚନ୍ଦ୍ରାବଳୀ କିଏ ଜଣେ ଗାଉଛନ୍ତି, ଏଇଟାକୁ କହୁଛନ୍ତି, ଆପଣ ହେ ସଖା ଆପଣଙ୍କର ମୁଖ ସମସ୍ତ କିଛି ମାଧୁର୍ଯ୍ୟର ଆଶ୍ରୟସ୍ଥଳ, ଏବଂ ଆପଣ ଯେଉଁ ଗତି କରୁଛନ୍ତି ନୃତ୍ୟରେ ତାଳ ବା ସୁନ୍ଦର ଭାବରେ ଛନ୍ଦରେ ଗାନ ଗୀତ ନୃତ୍ୟ କରୁଛନ୍ତି, ଏଇଟାକୁ ହସ୍ତିରାଜ ଗଜରାଜ ମଧ୍ୟ ଏଭଳି ଚାଲିପାରିବେ ନାହିଁ। ଗଜରାଜଙ୍କ ଚାଲି ସ୍ପେଶାଲ ରହିଛି, ଗଜରାଜ ଚାଲି ବୋଲି କୁହାଯାଏ, କିନ୍ତୁ ଭଗବାନ ଯେଉଁ ଚାଲୁଛନ୍ତି ଗଜରାଜଙ୍କ ଚାଲି ତା ତୁଳନାରେ କିଛି ନୁହଁ। ଆଣ୍ଡ ୟୋର୍ ଜେଣ୍ଟଲ୍ ସ୍ମାଇଲ୍, ଆପଣଙ୍କର ଯେଉଁ ସ୍ମିତ ହାସ୍ୟ କରୁଛନ୍ତି, ଏଇଟାକୁ ସମସ୍ତ ଗୋପୀମାନେ ସବୁ ଗାନ କରୁଛନ୍ତି ତାର ଉପରେ, ଏତେ ସୁନ୍ଦର ହାସ୍ୟ ରହିଛି ଭଗବାନଙ୍କର, ଆମକୁ ରକ୍ଷା କରନ୍ତୁ। ଭଗବାନ ମଧ୍ୟ କୃଷ୍ଣ ହିମସେଲ୍ଫ ହୁ ପ୍ରୋଟେକ୍ଟ ଥାଉଜେଣ୍ଡ ଅଫ୍ ଗ୍ରୁପ୍ସ ଅଫ୍ ଗୋପିଜ୍ ଦ ଚିଫ୍ ଅଫ୍ ହୁମ୍ ଆର୍ ରାଧା ଆଣ୍ଡ ଚନ୍ଦ୍ରାବଳୀ ସାଙ୍ଗ ଇନ୍ ଦ ସେମ୍ ପ୍ୟାଟର୍ନ ଆଜ୍ ଦି ୱାର୍ ସିଙ୍ଗିଂ ଲାଉଡ୍ଲି ଗ୍ଲୋରିଫାଇଂ ଇଜ୍ ଗୋପିଜ୍। ଯେମିତି ଗୋପୀମାନେ ଭଗବାନ କୃଷ୍ଣଙ୍କର ଗୁଣଗାନ କରୁଥିଲେ, ସେହିଭଳି ଭାବରେ ଭଗବାନ ମଧ୍ୟ ଗୋପୀମାନଙ୍କର ଗୁଣଗାନ କରୁଛନ୍ତି, ବିଶେଷ ଭାବେ ରାଧାରାଣୀ ଏବଂ ଚନ୍ଦ୍ରାବଳୀ ତାଙ୍କର ମୁଖ୍ୟ ଦୁଇଟି ରହିଛି ଦଳ, ବାମ ସ୍ୱଭାବର ରାଧାରାଣୀ ହେଉଛନ୍ତି ବାମ ସ୍ୱଭାବର, ଚନ୍ଦ୍ରାବଳୀ ହେଉଛନ୍ତି ଦକ୍ଷିଣ ସ୍ୱଭାବର ଗୋପୀମାନେ। ଏମାନେ ବାମ ସ୍ୱଭାବ କହିଲେ ରାଧାରାଣୀ କହୁଛନ୍ତି କୃଷ୍ଣ ହେଉଛନ୍ତି ମୋର, ଯେଉଁ ଦକ୍ଷିଣ ସ୍ୱଭାବ କହିଲେ ଚନ୍ଦ୍ରାବଳୀ କହୁଛନ୍ତି ମୁଁ ହେଉଛି କୃଷ୍ଣଙ୍କର। ଇଏ ହେଉଛି ତଫାତ୍, ରାଧାରାଣୀଙ୍କର ଅଭିମାନ ରହିଛି, ବହୁତ ଅଭିମାନ ରହିଛି, ଚନ୍ଦ୍ରାବଳୀଙ୍କର ଏତେ ଅଭିମାନ ନାହିଁ। ଏସବୁ କଥା ବହୁତ କଥା ରହିଛି। ଯାହା ହଉ, ସମଟାଇମ୍ସ ଦେ ଉଡ୍ ସିଙ୍ଗ ବ୍ୟାକ୍ ଆଣ୍ଡ ଫୋର୍ଥ ଇନ୍ ୟୁନିଜନ୍, ତେଣୁ ସମସ୍ତେ ମିଶିକରି ମଧ୍ୟ କେତେବେଳେ ଗାନ କରୁଛନ୍ତି। ଆଜ୍ ଏ ରିପ୍ଲାଏ ଟୁ ଦ ଭର୍ସ ଅଫ୍ କୃଷ୍ଣ ସାଙ୍ଗ, ଏଇ ଯେଉଁ ଗୀତଟି ବୋଲିଲେ ଗୋପୀମାନେ, ତାର ଉତ୍ତରରେ ଭଗବାନ ଏହିଭଳି ଭାବରେ ଗୀତ ଗାନ କଲେ, ତଦ୍ ବଦନମ ସଦନମ मधुनम मधुमनाम तत्र हंत दृगंत विलाक्ष विलासा तेषु अस्माम सुषमा सुषमा उपजग्मुः सुंदर काम कलह सकलातः अर्थ जी ओ ब्यूटिफुल वन योर फेस इज द एबोड ऑफ ऑल काइंड ऑफ स्वीटनेस एंड देयर अपन द कॉर्नर्स ऑफ योर आईज आर स्पॉटिंग गोपी गोपी मान कही आपणकर कौन आपणकर मुख सब सौंदर्य आधार कृष्ण मत से कथा कहते चक्षुर जो रही कर्णर्स चक्षु प्रांत मानक बहुत क्रीड़ा सब हो चक्षुरे बहुत इशारा सब दौरान गोपी मैंने विथिन दोज प्लेफुल ग्लांसेस ऑल द स्किल्स ऑफ क्यूपिड हैव कम टू सर्व यू हु आर बोथ कंट्रारी एंड सबमिसिव तेणु कामर काम कामदेव जो रही कामदेव बहुत प्रकार शक्ति रही कामदेव बहुत जगत में पुरुष स्त्री आकर्षण करती सी गोटे कामदेव कंदर्प कंदर्पर शोभार समस्त पुरुष स्त्री आकर्षित हो जाती कि भगवान जो रही ये कामदेव कोटि कंदर्प कमनीय विशेष स्वभाव गोटे कंदर्पर शोभा को तिरस्कार कर भगवान रूप यह रही कंदर्प को सी जय कर काम को जय कर प्रेम यही भाव में गोपी एवं कृष्ण मान बहुत कथा रही सुंदर गान सब कर तेणु कृष्णस वैजयंती गार्लैंड्स इज मेड फ्रॉम फाइव डिफरेंट कलर फ्लावर्स सिंस द वर्ड वैजयंती मीन्स द फाइव कलर्स मुझे कहली वैजयंती माला कहले यही भाव पांचटी रंगर पुष्प कृष्ण धारण कर पुष्पमाला पांचटी रंग तेणु पैंचाश एवं छयास कह नद्या पुरीश्य गोपी हिमबालुक कृष्ण तत्तरानंदी कुमुदा मोदवायुना बाहु प्रसार परिरंभ कराड़कोरु निवीस्तना लवन और मखना निवीस्तना लवन नर्म नखाग्रपाते खेलिया बलोक हसीते ब्रज सुंदरीना उत्तम भयन रतिपति रमयाम चकार जन आचार्य कौन रतिपति कहले यहाँ हूँ महाभावर कथा महाभावर कथा आम तो प्रेम स्तर पाइबाटा बड़ कष्ट तापरे सब रही स्नेह राग स्नेह मान प्रणय राग अनुराग भाव महाभाव जो रतिपति शब्द आचार्य मैंने कौन ये महाभाव कथा महाभाव स्तर से राधाराणी इत्यादि तेणु नद्या पुरीन महाविश्य नद्या कहले यमुना नदी यमुना नदी तीर से पुरीन महाविश्य यमुना तीर मन चारि यमुना नदी तीर को आविश्य आसिक गोपी भी हिम बालुकम गोपी मान सहित बालुका राशि रही सुवर्ण भि सुशोभित होती चंद्र किरण शरत चंद्र शरत पूर्णिमा रात्रि भगवान पिता रात्रि ये आरंभ हो दशम स्कंद अंतिम सदा प्रथम श्लोकटी होता से रात्रि कथा चलती जुग गोटे ब्रह्मा गोटे रात्रि से मिशि जाइला आम चिंता कर चार शौ बतीस कोटी वर्ष जहाँ भी भाव में कृष्ण तत्तरानंदी कुमुदा मोद वायुना सेठी जो कृष्ण एवं गोपी मैंने आसी तरणानंदी से जो पवन धीर यमुना तीर धीर समीर प्रसुद्धि बने मनमाल जो रही यमुना तीर धीर समीर धीर मंद वायु धीरे धीरे वायु पवन बहुत तेणु କୁମୁଦ ରାତ୍ରିରେ ମଧ୍ୟ ପଦ୍ମ ପ୍ରସ୍ଫୁଟିତ ହେଇଛି, ଏ ଭଗବାନଙ୍କର ଭଗବତ୍ତା, ରାତ୍ରିରେ ପଦ୍ମ ସବୁ ବନ୍ଦ ହେଇଯାଏ କିନ୍ତୁ ଏ ପଦ୍ମ ସବୁ ପ୍ରସ୍ଫୁଟିତ ହେଇଛନ୍ତି। କୁମୁଦ ଆମୋଦ ବାୟୁନା, ଏଇଭଳି ଭାବରେ ଯେଉଁ ବାୟୁ ବହୁଛନ୍ତି ବହୁତ ପଦ୍ମଗନ୍ଧ ସେଠୁ ଆସୁଛି, ପଦ୍ମର ସୁବାସ ଆସୁଛି, ଏତେ ସୁବାସିତ ବାୟୁ ବହୁଛନ୍ତି ସେଠି। ରାତ୍ରି ହେଲେ ମଧ୍ୟ ପଦ୍ମ ସବୁ ପ୍ରସ୍ଫୁଟିତ ହେଇଛନ୍ତି। ବାହୁ ପ୍ରସାର ଭଗବାନ ଏହିଭଳି ଭାବରେ ନୃତ୍ୟ କରୁଛନ୍ତି, ରାସଲୀଳା କରୁଛନ୍ତି। ବାହୁ ପ୍ରସାର ପରିରମ୍ଭ କରାଳ କୋରୁ, ବାହୁ ପ୍ରସାରଣ କରିକିରି ଭଗବାନ ତାଙ୍କୁ ପରିରମ୍ଭ ତାଙ୍କୁ ଆଲିଙ୍ଗନ କରୁଛନ୍ତି ଗୋପୀମାନଙ୍କୁ। ଦୁଇ ଦୁଇ ଗୋପୀଙ୍କ ମଧ୍ୟରେ ଜଣେ ଜଣେ କୃଷ୍ଣ ରହିଛନ୍ତି, ବା ଦୁଇ ଜଣ କୃଷ୍ଣଙ୍କ ମଧ୍ୟରେ ଜଣେ ଗୋପୀ ରହିଛନ୍ତି। ରାସଲୀଳା ହେଉଛି ସବୁ ଗୋପୀମାନେ ଭାବୁଛନ୍ତି ମୁଁ କୃଷ୍ଣଙ୍କ ସହିତ ଲୀଳା କରୁଛି, ଆଉ କେହି ନାହାନ୍ତି, କୃଷ୍ଣ ମୋ ସହିତ ହିଁ ନୃତ୍ୟ କରୁଛନ୍ତି, ଏଇଭଳି ଭାବେ ସମସ୍ତେ ମାନୁଛନ୍ତି ଭାବୁଛନ୍ତି। ଇଏ ଅଦ୍ଭୁତ ଲୀଳା ଭଗବାନଙ୍କର। ନିବିସ୍ତନ ଲଭନ ନର୍ମ ନଖାଗ୍ର ପାହାତେ, ବିଭିନ୍ନ ପ୍ରକାର ଭଗବାନ ତାଙ୍କୁ ଆଲିଙ୍ଗନ କରୁଛନ୍ତି, ଚୁମ୍ବନ ଇତ୍ୟାଦି କରୁଛନ୍ତି, ତାଙ୍କ ସହିତ ବହୁତ ପ୍ରକାର ପରିହାସ ଥଟା ଇତ୍ୟାଦି କରୁଛନ୍ତି। ଖୋଲା ଲୋକ ଥଟା ପରିହାସ କରୁଛନ୍ତି, ହସିଦେଇ ବ୍ରଜସୁନ୍ଦରୀ ନାମ, ବ୍ରଜସୁନ୍ଦରୀ ମାଆଙ୍କ ସହିତ ଏହିଭଳି ଭାବରେ ନୃତ୍ୟ କରୁଛନ୍ତି, ରାସଲୀଳା କରୁଛନ୍ତି। ଉତ୍ତମ ବୟନ ରତିପତିଙ୍କ ରମୟାମ ଚକାର, ତେଣୁ ରତିପତି ଭଗବାନ ରତିଙ୍କର ପତି ସିଏ କନ୍ଦର୍ପ, ଗୋଟି କମନୀୟ ବିଶେଷ ଶୋଭମ, ସିଏ ସମସ୍ତଙ୍କୁ ରମୟାମ ଚକାର, ଗୋପୀମାନଙ୍କୁ ବହୁତ ଆନନ୍ଦ ଅତିଶଯ୍ୟାରେ ସେମାନେ ସବୁ ପ୍ରାପ୍ତ ହେଉଛନ୍ତି, ଆନନ୍ଦର ଶେଷ ସୀମା ପ୍ରାପ୍ତ ହେଉଛନ୍ତି। ଭଗବାନ ସହିତ ନୃତ୍ୟ କରୁଛନ୍ତି କିନ୍ତୁ ଛୁଟିଆ କଥା। ତେଣୁ ରାସଲୀଳାରେ ଏଇଭଳି ଭାବରେ ଆଚାର୍ଯ୍ୟମାନେ ବହୁତ କଥା କହିଛନ୍ତି। ସନାତନ ଗୋସ୍ୱାମୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ତସ୍ୟ ନଦ୍ୟା ତରଳେଇ ତରଙ୍ଗେଇ ଆନନ୍ଦ ଇତି ଶୈତ୍ୟ ମାନ୍ଦ୍ୟ ରାତ୍ରପି ପ୍ରଫୁଲ୍ଲାନାମ କମଳାନାମ ଆମୋଦୋ ଯଥ ତେନ ବାୟୁନା ରେ। ତରଳ ଅର୍ଥ ହେଉଛି ତରଙ୍ଗ, ନଦୀର ଯମୁନା ନଦୀର ତରଙ୍ଗରେ ଯେଉଁ ପବନ ପ୍ରବାହିତ ହେଉଛନ୍ତି, ସେ ଯମୁନା ନଦୀରେ ରାତ୍ରିରେ ମଧ୍ୟ ରାତ୍ରପି ପ୍ରଫୁଲ୍ଲାନାମ କମଳାନାମ ଆମୋଦ, କମଳ ସବୁ ପ୍ରସ୍ଫୁଟିତ ହେଇଛି, ରାତ୍ରିରେ ହେଲେ ମଧ୍ୟ କମଳ ପ୍ରସ୍ଫୁଟିତ ହେଉଛନ୍ତି, ତେଣୁ ସେ ସୁବାସ ଆସୁଛି, ପଦ୍ମର ସୁବାସ ଆସୁଛି ତେଣୁ ବାୟୁନରେ। ସେହିଭଳି ଭାବରେ ସୁବାସିତ ବାୟୁରେ ଏମାନେ ସବୁ ଆନନ୍ଦରେ ଏଇ ରାସ ନୃତ୍ୟ ଇତ୍ୟାଦି କରୁଛନ୍ତି, ରାସଲୀଳା ଇତ୍ୟାଦି କରୁଛନ୍ତି। ତେଣୁ 46 ନମ୍ବର ଶ୍ଳୋକ, ନନୁ ଚ ତାବତେଇବ ପୁରିନେ ବହୁ ଗୋପୀଜନ ସଙ୍ଗଠ ନିରାବରଣ ସୌରତ ତଳପାଦି ଅଭାବାଂ ଚ ପ୍ରତ୍ୟେକ ତାଭି ଶତକୋଟି ପ୍ରମଦାଭି ସହ ସମ୍ପ୍ରୟୋଗ ଲୀଳା ନ ସଙ୍ଗଚ୍ଛତେ ସତ୍ୟଂ ଭଗବତ ମୂର୍ତ୍ତିରିବ ବୃନ୍ଦାବନ ଭୂମିରପି ବିଭୁତ୍ୱାତ୍ ତିଳମାତ୍ର ପ୍ରଦେଶସ୍ୟାପି ଅତିକାରତ୍ୱଂ ସାବରଣ ବିବିଧ କୁଞ୍ଜବତ୍ୱଂ। ବହୁତ ପ୍ରକାର ସେଠି ସବୁ ଆମେ ଚିନ୍ତା କରିପାରିବାନି, ଭଗବାନଙ୍କର ଯେଉଁ ରହିଛି ବହୁ ଗୋପୀଜନ ସଙ୍ଗଠ, 100 କୋଟି ଗୋପୀ ସେଠି ଯେଉଁ ରହିଥିଲେ, ସେଠି ଖାଲି ଅଳ୍ପ ଜାଗାରେ ଠିଆ ହେଇକି ନୃତ୍ୟ କରୁ ତା ନୁହଁ, ବହୁତ କଥା ସେଠି ହେଇଛି। କ'ଣ ନା ବହୁତ ପ୍ରକାର ସୌର ତଳପାଦି 100 କୋଟି ଗୋପୀମାନେ ଯେଉଁ ରହିଥିଲେ ସେଠି ବୃନ୍ଦାବନ ଭୂମିର ବିଭୂତା ରହିଛି, ଭଗବାନ ଯେଉଁଭଳି ଭାବରେ ଭଗବତ୍ତା ରହିଛି ବୃନ୍ଦାବନ ଭୂମି ମଧ୍ୟ ସେଇଭଳି ଭାବରେ। ତେଣୁ ତିଳମାତ୍ର ପ୍ରଦେଶ ସାପି ଅତିକାର ଉତ୍ତମ, ଅତି ଗୋଟିଏ ଇଞ୍ଚ ସ୍ଥାନରେ ମଧ୍ୟ ବିରାଟ ବଡ଼ ପୃଥିବୀ ରହିଯିବ, ଏଭଳି ବିଭୁତ୍ୱ ରହିଛି ବୃନ୍ଦାବନ ଧାମର। ବିବିଧ କୁଞ୍ଜ ସେଠି ହେଇଯାଇଛି, ବିବିଧ କୁଞ୍ଜ ହେଇଛି, ଏବଂ ପ୍ରତି କୁଞ୍ଜରେ ଗନ୍ଧ ଓ ସୁବାସିତ ସବୁ ଚନ୍ଦନ ଇତ୍ୟାଦି ରହିଛି, ମାଲ୍ୟ ପୁଷ୍ପ ଇତ୍ୟାଦି ରହିଛି, ତାମ୍ବୁଳ ପାନ ଇତ୍ୟାଦି ପାନ୍ତାମ୍ବୁଳ ଇତ୍ୟାଦି ସହିତ ବିଚିତ୍ର ସୌରତ ପୁଷ୍ପ ତଳ୍ପବତ୍ୱଂ, ସବୁ ପୁଷ୍ପ ସଜ୍ଜା ସବୁ ହେଇଛି ସେଠି ଭଗବାନଙ୍କ ସହିତ ବିଶ୍ରାମ ନେବା ପାଇଁ। ଏସବୁ ଦୁର୍ଘଟ ଘଟଣା ପଟିଆସି ଯୋଗ ମାୟା ପ୍ରକାଶ ଲୀଳାନ୍ତେ, ଯୋଗ ମାୟା ଭଗବାନ ବହିରଙ୍ଗ ମାୟାରେ କେତେ ଶକ୍ତି ରହିଛି, ଆଉ ଯୋଗ ମାୟା କଥା କ'ଣ କହିବା, ଯୋଗ ମାୟାରେ ଦୁର୍ଘଟଣା ଘଟଣା ପଟି ଆସିଏ, ଅସମ୍ଭବକୁ ସମ୍ଭବ କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ ଭଗବାନଙ୍କ ଯୋଗ ମାୟା ଶକ୍ତି, ଯୋଗ ମାୟାରେ ସବୁ ଲୀଳା ହେଉଛନ୍ତି। ତେଣୁ ପୁନରାବୃତ୍ତଂ ଚ ଇତି ସୁସଙ୍ଗୀତକମ୍, ଏଭଳି ଭାବରେ ରାସ ଲୀଳା ଚାଲିଛନ୍ତି। ତେଣୁ ତାପରେ ଶ୍ଳୋକ କହୁଛନ୍ତି 47 ନମ୍ବର ଶ୍ଳୋକରେ, ଏବଂ ଭଗବତ କୃଷ୍ଣ ଲବ୍ଧମାନା ମହାତ୍ମନଃ ଆତ୍ମାନଂ ମେନିରେ ସ୍ତ୍ରୀଣା ମାନିନ୍ୟୋ ହ୍ୟଧିକଙ୍ଗୁଭି। ଏଇଭଳି ଭାବରେ ଯେତେବେଳେ ରାସ ନୃତ୍ୟ ହେଉଥିଲା, ଗୋପୀମାନଙ୍କର ଏବଂ ଭଗବତ କୃଷ୍ଣ ଅଲବ୍ଧମାନ ମହାତ୍ମନ ଆତ୍ମାନଂ ମେନିରେ ସ୍ତ୍ରୀଣା ମାନିନ୍ୟୋ ହ୍ୟଧିକଙ୍ଗୁଭି। ସେମାନେ ଭାବିଲେ ପୃଥିବୀ ପୃଷ୍ଠରେ ଆମଠୁ ଆଉ ଅଧିକ କେହି ଭାଗ୍ୟବତୀ ନାହାନ୍ତି, ଭଗବାନଙ୍କ ସହିତ ସେମାନେ କ୍ରୀଡ଼ା କରୁଛନ୍ତି, ରାସ କରୁଛନ୍ତି। ଛୋଟିଆ କଥା, ଭଗବତ କୃଷ୍ଣ ମହାତ୍ମା ଭଗବାନ, ସେ ତାଙ୍କ ସହିତ ଆତ୍ମାନନ୍ଦ ମେନିରେ ସ୍ତ୍ରୀଣା, ସ୍ତ୍ରୀ ଲୋକମାନେ କ'ଣ ଭାବିଲେ, ଭଗବାନଙ୍କୁ ନିଜର ଭାବିକିରି ଭଗବାନ ଆମ ସହିତ ରାସ କରୁଛନ୍ତି, ଆମର କେତେ ଭାଗ୍ୟ, ଏହିଭଳି ଭାବେ ଭାବିକିରି ତାଙ୍କୁ ମାନିନିଓ ହ୍ୟଧିକଂ ଭୁବି, ବହୁତ ତାଙ୍କର ଅଭିମାନ ଆସିଗଲା, ଅଭିମାନ ଆସିଗଲା ଅଧିକଂ ଭୁବି। ମାନିନ କହିଲେ ଏଇଠି ରାଧାରାଣୀଙ୍କ କଥା ଆସୁଛି, ଏଥିରେ ରାଧାରାଣୀ କହୁଛନ୍ତି ଯେ ସମସ୍ତଙ୍କ ସହିତ ମୋତେ ସମାନ କରିଦେଲେ, ତେଣୁ ତାଙ୍କର ଅଭିମାନ ବେଶୀ ହେଇଗଲା ରାଧାରାଣୀଙ୍କର, ରାଧାରାଣୀଙ୍କର ଅଭିମାନ ହେଇଗଲା, ଏବଂ ଅନ୍ୟ ଗୋପୀମାନଙ୍କର ଗର୍ବ ହେଇଗଲା, ମଦ ବୋଲି କୁହାଯାଇଛି, ତାଙ୍କର ମାନ ହେଲା ସେମାନଙ୍କ ମଦ ହେଲା, ଏସବୁ ବର୍ଣ୍ଣନା କରାଯିବ। ଭଗବାନ ଆଉ ଗୋଟେ ଲୀଳା କରିବେ, ସେଥିପାଇଁ ଏସବୁ ଇଏ ଗୋଟେ ପ୍ରେମର ଗୋଟେ ଗୋଟେ ତରଙ୍ଗ, ସାଧାରଣ ଗର୍ବ ବା ଅଭିମାନ ଏସବୁ ନୁହଁ, ଏ ପ୍ରେମର ପ୍ରେମରଙ୍କ ବିଭିନ୍ନ ପ୍ରକାର ସ୍ଥିତି ବୋଲି କୁହାଯାଇଛି, ଆଚାର୍ଯ୍ୟମାନେ କହିଛନ୍ତି। ଏଠି କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରୁ ଉଦ୍ଧୃତ ପ୍ରଦାନ କରି କହିଛନ୍ତି, ନ ବିନା ଲମ୍ବେନ ସମ୍ଭୋଗ ପୁଷ୍ପିମ୍ ସୁତେ କଷାୟିତେ ହି ବସ୍ତ୍ରାଣୁ ଭୂୟାନ୍ ରାଗ ଅଭିବର୍ଦ୍ଧତେ। ଅର୍ଥାତ୍ ବୀର ଭାବରେ ଅଭିଜ୍ଞତା ଲାଭ ନ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ସଂସ୍ପର୍ଶରେ ସମ୍ପୂର୍ଣ୍ଣ ଆସ୍ୱାଦନ ଉପଭୋଗ ହୁଏ ନାହିଁ, ଖାଲି ମିଳନରେ ପ୍ରକୃତ ଆନନ୍ଦ ନଥାଏ, ମିଳନ ପରେ ବିରହ, ଏଥିରେ ପ୍ରକୃତ ଆନନ୍ଦ ଆସେ ବିରହରେ। ଆମର ଭାବ, ଆମର ଭଜନ ଧାରା ହେଉଛି ବିରହ, ବିପ୍ରଲମ୍ବ ଧାରା, ହେ କୃଷ୍ଣ ହେ ରାଧେ ଏସବୁ ରହିଛି, ଆପଣ କେଉଁଠି, ଯଦିଓ ସବୁବେଳେ ଭଗବାନ ଦର୍ଶନ କରୁଥିଲେ କିନ୍ତୁ ବିରହ ଭାବରେ ଭଜନ କରୁଥିଲେ। ଆମର ଯେଉଁ ରହିଛନ୍ତି ସେଇଟା ଗୋସ୍ୱାମୀଙ୍କର ଭାବ ହେଉଛି ବିପ୍ରଲମ୍ବ ଭାବ, ମହାପ୍ରଭୁ ମଧ୍ୟ ସେହି ଭାବରେ ଭଜନ କରିବା ପାଇଁ ଆମକୁ ଶିକ୍ଷା ଦେଇଛନ୍ତି। ଏଇ ନନ୍ଦତନ ଜିଙ୍କରଙ୍ଗ ପତିତଙ୍ଗ ମା ବିଷୟ ଭୁଆଙ୍ଗ ଦେଇ, ଏଇଭଳି ଭାବରେ ବିପ୍ରଲମ୍ବ ଭାବରେ ଆମେ ଭଗବାନ ଭଜନ କରିବା, ଆମର ଭାବ ହେଉଛି ବିପ୍ରଲମ୍ବ ଭାବ। ତେଣୁ ସନାତନ ଗୋସ୍ୱାମୀ ଅଧୁନା ପ୍ରେମ ବିଶେଷ ଉଦ୍ରେକେଣ ଅଗ୍ରେ କ୍ରୀଡ଼ା ବିଶେଷାର୍ଥଂ ବିପ୍ରଲମ୍ବ ଉପଲମ୍ବ ରୂପରସ ବିଶେଷ ବକ୍ତୁ ଆରଭତେ। ଯାହା ଶ୍ରୀ ସୀତାରାମ ଏ ଆ ପରେ ପରେ ଯେଉଁ ଭଗବାନ ଅନ୍ତର୍ଧ୍ୟାନ ହେଇଯିବେ ସେଥିରେ ତାଙ୍କ ପ୍ରେମ ବର୍ଦ୍ଧିତ ହେବ, ସେଥିପାଇଁ ଏ ଲୀଳାଟି ହେଉଛି। ମହାତ୍ମାନ କହିଲେ ଆତ୍ମାରାମାଦପି ଲବ୍ଧମାନ, ଏମାନେ ଯଦିଓ ଆତ୍ମାରାମ ସ୍ତରରେ ସବୁ ଅଛନ୍ତି କିନ୍ତୁ ତଥାପି ବିଶେଷ ଭାବେ ରାଧାରାଣୀଙ୍କର ମାନ ଆସିଗଲା। କୃଷ୍ଣାତ୍ ବିଚିତ୍ର ମହାରସାନ ବାଦ ପରମ ଚିତ୍ତାକର୍ଷକତ୍ୱାତ୍ ବା, କୃଷ୍ଣ ଶବ୍ଦ ବ୍ୟବହାର କରାଯାଇଛି, କହିଲେ ବିଚିତ୍ର ମହାରସାନ ବାଦ, ମହାରସର ଅର୍ଣ୍ଣବ ପ୍ରେମ ରସର ଅର୍ଣ୍ଣବ ସବୁ ରହିଛି ବର୍ତ୍ତମାନ ରାସ ଲୀଳା, ପରମ ଚିତ୍ତାକର୍ଷକାତ୍, ଚିତ୍ତକୁ ପରମ ବହୁତ ଆକର୍ଷଣ କରୁଛନ୍ତି କୃଷ୍ଣ। ବସ୍ତୁତସ୍ତୁ ପରମ ବିଦଗ୍ଧାନ ତାସଙ୍ଗ ବିଦଗ୍ଧବର ପ୍ରିୟ ସନ୍ତୋଷାର୍ଥଂ ରସ ସ୍ୱଭାବକୃତଂ ସେବା ବିଳାସ ରୂପମେବ। ଏଇଟା କେବଳ ଭଗବାନଙ୍କୁ ସନ୍ତୋଷ ପ୍ରଦାନ କରିବା ପାଇଁ ବୋଲି ପ୍ରକୃତ ଅର୍ଥ ହେଉଛି ଏଇଟା ସନାତନ ଗୋସ୍ୱାମୀ କହୁଛନ୍ତି। ପ୍ରକୃତରେ ଭଗବାନ କୃଷ୍ଣଙ୍କୁ ଆନନ୍ଦ ଦେବା ପାଇଁ ଏସବୁ ଲୀଳା ସବୁ ହେଉଛି। ଗୋପୀମାନେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି କୃଷ୍ଣଙ୍କର ଆନନ୍ଦରେ ତାଙ୍କର ଆନନ୍ଦ। ତେଣୁ ଏଠି କହୁଛି ଅନ୍ତିମରେ କୁହାଯାଉଛି ତାସାଂ ତତ୍ ସୌଭଗମଦଂ ବିଖ୍ୟାଂ ମାନଂ ଚ କେଶବ ପ୍ରସମାୟ ପ୍ରସାଦାୟ ତତ୍ରୈବାନ୍ତରଧୀୟତ। ଭଗବାନ ଅନ୍ତର୍ଧ୍ୟାନ ହେଇଗଲେ। ଏଇ ଲାଷ୍ଟ ଶ୍ଳୋକ 29 ଅଧ୍ୟାୟର ତାସାଂ ତତ୍ ସୌଭଗମଦଂ ବିଖ୍ୟ। ଭଗବାନ ଦେଖିଲେ ତାଙ୍କର ସୌଭାଗ୍ୟ ହୋଇଥିବାରୁ ବହୁତ ପ୍ରକାର ତାଙ୍କର ମଦ ଆସିଯାଇଛି। ମାନଂ ଚ କେଶବ ଏବଂ ଅଭିମାନ ମଧ୍ୟ ଆସିଛି। ମଦ ବା ଗର୍ବ କାହାର ଆସିଛି ନା ଗୋପୀମାନଙ୍କର, ମାନ ଆସିଛି ବା ଅଭିମାନ ଆସିଛି ରାଧାରାଣୀଙ୍କର। କେଶବ ସିଏ ସମସ୍ତଙ୍କୁ ନିଜ ଅଧୀନରେ ରଖୁଛି, ବ୍ରହ୍ମା ଶିବକୁ ଅଧୀନରେ ରଖୁଛନ୍ତି, ତାଙ୍କ ଅନ୍ୟମାନଙ୍କ ଗୋପୀମାନଙ୍କ କଥା କ'ଣ କହିବା। କେଶବ ସିଏ କେଶବର ଅନେକ ଅର୍ଥ ରହିଛି। ପ୍ରସମାୟ ପ୍ରସାଦାୟ ତତ୍ରେବାନ୍ତର ଦିଅତ, ତାଙ୍କର ଏଇ ଯେଉଁ ମାନ ଏବଂ ମଦକୁ ଦୂର କରିବା ପାଇଁ ଏବଂ ତାଙ୍କୁ କୃପା କରିବା ପାଇଁ ଭଗବାନ ସାଙ୍ଗେ ସାଙ୍ଗେ ସେଠୁ ଅନ୍ତର୍ଧ୍ୟାନ ହେଇଗଲେ। ପ୍ରକୃତ ରାଧାରାଣୀଙ୍କୁ ନେଇ ସେ ଚାଲିଗଲେ ଆଉ ଗୋଟେ ସ୍ଥାନକୁ ଚାଲିଯିବେ, ସେ ପର ଅଧ୍ୟାୟ ସବୁ ବର୍ଣ୍ଣନା କରାଯିବ। ତେଣୁ ଏଠି କୁହାଯାଉଛି ବୃଷଭାନୁ ନନ୍ଦିନୀ ତନ୍ ମାନ, ବୃଷଭାନୁ ନନ୍ଦିନୀଙ୍କର ମାନ କ'ଣ ହେଲା ନା ମୋତେ ସମସ୍ତ ଗୋପୀମାନଙ୍କ ସହିତ ସମାନ କରିଦେଲେ, ନୃତ୍ୟ କରୁଛନ୍ତି ସମସ୍ତଙ୍କ ସହିତ ମିଶିକିରି, ତେଣୁ ତାଙ୍କର ଅଭିମାନ ଆସିଗଲା। ତେଣୁ ତାଙ୍କର ଚକ୍ଷୁ ଲାଲ ହେଇଗଲା, ଆଙ୍ଗ୍ରି କ୍ରୋଧ ତାଙ୍କର ଚକ୍ଷୁରେ କ୍ରୋଧ ପ୍ରକାଶ ପାଇଲା, ତାଙ୍କର ମାନ ଏଇଭଳି ଭାବେ ପ୍ରକାଶ ପାଇଛନ୍ତି। ଅନ୍ୟ ବ୍ରଜସୁନ୍ଦରୀ ନାଙ୍ଗ ମଦ, ମଦଙ୍କ କହିଲେ ଅନ୍ୟମାନଙ୍କର ଗର୍ବ ହେଇଗଲା, ଭଗବାନଙ୍କୁ ସୁଦ୍ଧା ନୃତ୍ୟ କରୁଛନ୍ତି କ'ଣ ଛୁଟିଆ କଥା, କିଏ କେତେ ଜଣଙ୍କ ଭାଗ୍ୟରେ ଆସିବ ଏଇଟା। ତେଣୁ ସେମାନଙ୍କର ଏଇ ଯେଉଁ ସୌଭାଗ୍ୟ ଦେଇକରି ସେ ସୌଭାଗ୍ୟ ପ୍ରାପ୍ତ ହେଇଛନ୍ତି ବୋଲିକି ତାଙ୍କର ଗର୍ବ ଆସିଲା, ମଦ ଆସିଗଲା। ତେଣୁ କେଶବ ଶବ୍ଦ ବ୍ୟବହାର କରାଯାଇଛି, କହିଲେ କୋ କହିଲେ ବ୍ରହ୍ମା, ଈଶ କହିଲେ ଶିବ, ତାଙ୍କୁ ଯିଏ ଯିଏ କଣ୍ଟ୍ରୋଲରେ ରଖୁଛନ୍ତି କେଶବ, ବା କେଶାନ୍ ବୟତେ ସଂସ୍କରୋତି ଇତି କେଶ ପ୍ରସାଦାନ ଦିନଂ ତସ୍ୟା ପ୍ରସାଦାନାୟଂ, ବା କେଶ ବହୁତ ତାଙ୍କର ସୁନ୍ଦର କେଶ ରହିଛି, କେଶକୁ ବହୁତ ସୁନ୍ଦର ଭାବରେ ସେ ମାର୍ଜିତ କରିଛନ୍ତି କେଶବ, ସେଥିପାଇଁ ତାଙ୍କ ନାମ ହେଉଛି ତସ୍ୟା ପ୍ରସାଦାନାୟଂ ରସିକ ଶେଖରସ୍ୟ ତସ୍ୟ ଚାତୁର୍ଯ୍ୟମ ଅସ୍ତି। ତେଣୁ ଏମାନଙ୍କୁ ସବୁ ରସିକ ଶେଖର ଭଗବାନ ସେ ତାଙ୍କର ଚାତୁର୍ଯ୍ୟ ଦେଖେଇଲେ ଭଗବାନ ବର୍ତ୍ତମାନ ଅନ୍ତର୍ଧ୍ୟାନ ହେଇଯିବେ। ଶ୍ରୀ ବୃଷଭାନ ନନ୍ଦିନୀ ବଳାତ୍ ଗୃହୀତ ଏବ ଇତି ଜ୍ଞେୟଂ, ଭଗବାନ ତାଙ୍କର ବୃଷଭାନ ନନ୍ଦିନୀ ରାଧାରାଣୀଙ୍କର ଯେଉଁ ମାନ ହେଇଗଲା ଅଭିମାନ ଆସିଗଲା, ତାଙ୍କର ଚକ୍ଷୁରେ କ୍ରୋଧ ପ୍ରକାଶ ପାଇଲା, ଭଗବାନ ତାଙ୍କୁ ଜବରଦସ୍ତି କରିକିରି ଗୃହୀତ ବଳାତ୍ ଗୃହୀତ ଏବ ଇତି ଜ୍ଞେୟଂ, ତାଙ୍କୁ ଜବରଦସ୍ତି ତାଙ୍କୁ ନେଇଗଲେ ସେ ସ୍ଥାନରୁ, ଅନ୍ୟମାନଙ୍କ ଅଲକ୍ଷ୍ୟରେ ସେଇଟା କଲେ ଭଗବାନ, ଅନ୍ୟ କେହି ଜାଣିପାରିଲେ ନାହିଁ, ସମସ୍ତଙ୍କର ଅଭିମାନ ହେଇଯାଇଛି ଭଗବାନ ସହିତ ନୃତ୍ୟ କରୁଛନ୍ତି, ତା ଭିତରେ କେତେବେଳେ ଭଗବାନ ପଳେଇଗଲେ ରାଧାରାଣୀ ଦେଇକିରି କେହି ଦେଖିପାରିଲେ ନାହିଁ। ଇତି ଜ୍ଞେୟଂ ଯୋଗମାଏବ ସମ୍ପାଦିତମ, ଏଇଟା ଯୋଗମାୟା ଦ୍ୱାରା ହେଇଛି, କ'ଣ ଭଗବାନ ନ କରିପାରିବେ ଯୋଗମାୟାରେ। ତେଣୁ ଜୀବ ଗୋସ୍ୱାମୀ କହୁଛନ୍ତି ମଦ କହିଲେ ତାଙ୍କର ଗର୍ବ, ମଦ କହିଲେ ଗର୍ବ, ଏଇ ଗୋଟେ ପ୍ରେମର ଗୋଟେ ଭାବ, ଏଇଟା ସାଧାରଣ ଗର୍ବ ନୁହଁ ବୋଲି ବୁଝିବାକୁ ପଡ଼ିବ। ଦଶମ ସ୍କନ୍ଧ 32 ଅଧ୍ୟାୟରେ ଭଗବାନ କହିବେ, ଯେତେବେଳେ ଭଗବାନ ପରେ ଆବିର୍ଭାବ ହେବେ 32 ଅଧ୍ୟାୟରେ ଆବିର୍ଭାବ ହେବେ, 30 ଅଧ୍ୟାୟରେ ଗୋପୀମାନେ ବର୍ତ୍ତମାନ ଭଗବାନଙ୍କ ଅନ୍ୱେଷଣ କରିବେ, ଏ ତାଙ୍କର ମହାଭାବ ପ୍ରକାଶ ପାଇବ ସେଠି, ଏବଂ ସେମାନେ ବିଭିନ୍ନ ପ୍ରକାର କ୍ରୀଡ଼ା କରିବେ, ଅନୁକରଣ କରିବେ ଭଗବାନ ଲୀଳାକୁ ସବୁ ଅନୁକରଣ କରିବେ, ଗଛ ଲତା ଇତ୍ୟାଦି ସମସ୍ତଙ୍କୁ ପ୍ରଶ୍ନ ପଚାରିବେ ଆମର ପ୍ରିୟଙ୍କୁ ଦେଖିଛ କି, ଏଇଭଳି ଭାବରେ ସବୁ କଥା ଆସିବ, 30 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତାପରେ ସେମାନେ ଦେଖିବେ ରାଧାରାଣୀ ମୂର୍ଚ୍ଛିତ ହେଇକି ପଡ଼ିଛନ୍ତି, ତାଙ୍କ ବିଷୟରେ କଥା କୁହାଯିବ, ଏସବୁ ହେଇକିରି ରାଧାରାଣୀ ଏବଂ ଗୋପୀମାନେ ମିଶିକିରି ଭଗବାନ କୃଷ୍ଣଙ୍କର ଅନୁସନ୍ଧାନ କରିବେ 30 ଅଧ୍ୟାୟରେ। ଆଉ ଯେତେ ଭିତରକୁ ଯାଉଥିବ ବନ ଭିତରକୁ ଯେତେ ସେ ଅନ୍ଧକାର ଛାଇ ଯାଉଥିବ, ତେଣୁ ରାଧାରାଣୀ ଏବଂ ଗୋପୀମାନେ ଫେରି ଆସିବେ ପୁଲିନମ ଆଗତ୍ୟ, ଯେଉଁ ପୁଲିନରେ ରାସ ନୃତ୍ୟ ହେଇଥିଲା, ଯମୁନା ନଦୀ ତଟରେ ସେଇଠିକି ଆସିକିରି ସେମାନେ ଗୋପୀ ଗୀତ ଗାନ କରିବେ। 31 ଅଧ୍ୟାୟରେ ଯେଉଁ ଆମେ 19 ଶ୍ଳୋକ ଆମେ ଆଗରୁ ପାଠ କରିଦେଇଛେ, ଏଇଟା ସେତିକିବେଳେ ପାଠ କରିବେ। 31 ଅଧ୍ୟାୟରେ ଗୋପୀ ଗୀତ ରହିଛି। ତାପରେ 32 ଅଧ୍ୟାୟରେ ଭଗବାନ ଆବିର୍ଭାବ ହେବେ। 32 ଅଧ୍ୟାୟରେ ଆବିର୍ଭାବ ହେବେ ଯେତେବେଳେ, ସେତେବେଳେ ଗୋପୀମାନେ ପଚାରିବେ କାହିଁକି ଆପଣ ପଳେଇଗଲେ, ଅନ୍ତର୍ଦ୍ଧାନ ହେଇଗଲେ। ଏଇଭଳି ଭାବରେ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରି ଗୋପୀମାନେ ତାଙ୍କର ଉତ୍ତର ଦେବେ ଭଗବାନ। ବହୁତ କଥା ରହିଛି, ତେଣୁ ତା ଦେହରେ ଏ ଶ୍ଳୋକଟି ରହିଛି, ସେଇଟା ଆମେ ସେତେବେଳେ କହିବା, ଏବେ କହିବା ନାହିଁ। ତେଣୁ ଏଇଭଳି ଭାବରେ ତାପରେ ଭଗବାନ ପୁଣି ରାସ ନୃତ୍ୟ କରିବେ। 33 ଅଧ୍ୟାୟରେ ରାସ ଲୀଳାଟି ବର୍ଣ୍ଣନା କରାଯିବ, ପୁଣି ଥରେ ଆରମ୍ଭ ହେବ। ଏଇଭଳି ଭାବରେ ଏଇ 5 ଅଧ୍ୟାୟରେ ରାସ ଲୀଳା କଥା ରହିଛି। ଆମେ 29 ଅଧ୍ୟାୟ ଶେଷ କଲେ ଏବଂ 31 ଅଧ୍ୟାୟ ଆମେ ତ କହିଦେଇଛେ, ଆଉ 3 ଅଧ୍ୟାୟ ରହିଛି, ଆମେ ଦେଖିବା କେମିତି କ'ଣ ହେଇପାରିବ କଥା। ତେଣୁ ଆମର କଥା କିଛି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବିତ ଗୌର ଭକ୍ତ କି, ଧାଇ ଗୌର ପ୍ରମାନନ୍ଦୀ ହରି ପ୍ରଳୟ ପୟୋଧି ଜଳେ ଧୃତବାନ ସି।